भगवद्गीता षष्ठ अध्याय श्लोक सात जीतात्मनः जीतात्मनः प्रशांतस्य प्रशांतस्य परमात्मा परमात्मा समाहितः समाहितः शीतोष्ण शीतोष्ण सुख दुखेशु तथा तथा मानपमानयोः मानपमानयोः जीतात्मना प्रशांतस्य परमात्मा समाहितः शीतोष्ण सुख दुखेशु तथा मानापमानयोः जीतात्मना प्रशांतस्य परमात्मा समाहितः शीतोष्ण सुख दुखेशु तथा मानापमानयोः जीतात्मना प्रशांतस्य परमात्मा समाहितः शीतोष्ण सुख दुःखेषु तथा मानापमानयोः जीतात्मना प्रशांतस्य परमात्मा समाहितः शीतोष्ण सुख दुःखेषु तथा मानापमानयोः शब्दांगार जीतात्मनः जे मन को जय कर जीतार प्रशांतस्य जे मन संयम अभ्यास करी प्रशांत भाव लाभ कर जीतार परमात्मा परमात्मा समाहित जितेन्द्रिय शीत शीत उष्ण उत्ताप सुख सुखरे दुखेशु दुखरे तथा मध्यम मान सम्मान अपमान यो अपमान रे श्लोक अनुवाद श्रीमद देशी भक्ति वेदांत स्वामी प्रभुपाद महाराज द्वारा इंग्राज रे श्रीमद गौरवंद स्वामी महाराज द्वारा उड़िया रे जे मन संयम करी से प्रशांत भाव लाभ करी तेणु से परमात्मा को प्राप्त हो बुझाक हे ए प्रकार व्यक्ति पक्षर शीत उष्ण सुख दुख एवं मान अपमान सामान अटे भागार्थे श्री प्रभुपाद महाराज कहते प्रत्येक जीवर हृदय परमपुरुष भगवान परमात्मा रूप में रही आदेश मानवा प्रत्येक जीवर कर्तव्य जिते बड़े व्यक्तिर मन बहिरंगा शक्ति द्वारा विचलित हो जाए से व्यक्ति भौतिक कर्म छंदी हो जाए तेणु जिते व्यक्ति कौन से एक योग पद्धति अवलम्बन कर मन संयम कै से लक्ष्य स्थल में पहुँच जाए बुझाक पड़ो व्यक्ति को परमात्मा निर्देश मानवाक पड़ो जितेबाड़ व्यक्तिर मन उच्चतर शक्ति से स्थिर हो जाए से परमात्मा निर्देश मानवा व्यतीत तार अन्य पंथा न थाए मनर प्रकृति है एक उच्चतर आदेश को मानवा एवं तदनुजाई कर्म करवा मन संयम फल है परमात्मा आदेश मानवा मन संयत हो गले व्यक्ति स्वतः भगवान आदेश मानि जाए व्यक्ति कृष्ण चेतनशील हो गले सांगे सांगे ए दिव्य स्थिति प्राप्त हो जाए ये जो भक्त शीत उष्ण सुख दुख आदि भौतिक स्थितर द्वंद्व भाव को सही निए तद्वारा से प्रभावित हुए ना यह होती वास्तव समाधि अवस्था भगवत भाव में विवर्त होवार अवस्था कृष्ण पृष्ठाय भूतले सुमते भक्ति स्वरूप दंगर स्वामी नामिने नम सद्भक्तमणे मनपुर ध्रुवायत प्रभुपाद सर्वाणी प्रचार निरतायत गत काली आम जो पाठ करते भगवद्गीता षष्ठ अध्याय छ नंबर श्लोक तापर ये श्लोकटी आसत गत काली श्लोक था बंधुरात्मा तनस्थस्य जैनात्मैवात्मनाधितः अनात्मनसु शत्रुते वर्तितात्मैव शत्रुवत्। जे तार मन को जीति जाइए से मनटा तार बंधु, किंतु जे मन को जीति पारे ना से मनटा तार शत्रु। ये श्लोक गत काली आम आलोचना करते तेणु बर्तमान ये श्लोक बलदेव विद्यावसन कहते योगारंभ योग्या अवस्था माह योग जो आरंभ हम ताप जो योग्य व्यक्ति अवस्था ये तीनोटी श्लोक कहुना जो मैंने से श्रेष्ठ योग पद्धति प्राप्त होती ये सब लक्षण देखिए तीनोटी श्लोक लक्षण सब वर्णना करें प्रथम श्लोक पाठ करवा मैंने ये तीनो श्लोक गोटे श्लोक बर्तन ये कहते भगवान जे गीतात्मन प्रशांत ये शांत अवस्था प्राप्त हवा प्रशांत अवस्था प्राप्त हवा ये सहज कथा नुह अने स्थान कैतन चैतन तो कहती जे साधारणतः भौतिक जगत में जो मैंने परमात्मिक मार्ग अग्रसर होती जो मैंने परमात्मिक मार्ग अग्रसर होने चाहते छाड़ी से शांति प्राप्त हो पारे जो मैंने परमात्मिक मार्ग अग्रसर होने जमी कर्मी मैंने अच्छा कर्मकांड धारा आश्रय करें उन्नतर लोक को जीवाप चाहते ज्ञानी ज्ञान अवलंबन कर भौतिक जगत मुक्ति होगा चाहती अष्टांग योगी से अष्टांग योग जो पातंजलि योग पद्धति रही से योग पद्धति से योग कर जन भक्त ए चार प्रकार उपाय रही भगवान सब युक्त हाँपाई तेणु कहुई भुक्ति मुक्ति सिद्धिकामी सकल अशांत जो मैंने कर्म मार्ग कर्मकांड धारा ग्रहण कर उन्नतर लोक जीवाई बहुत जिते उन्नतर लोक जीवा से भौतिक ऐश्वर्य सब रही तेणु जेहेतु तर भोगर कामना रही तेणु से मैंने शांति प्राप्त हो पारती ना भुक्ति मुक्ति जो मैंने ज्ञान मार्ग अग्रसर हमें ज्ञान अन्वेषण करती ज्ञानी मैंने से मैंने भावती आम भौतिक जगत मुक्त हो गले आनंद प्राप्त हवा जदिव से आनंद रही किंतु से शांति ना कहीं ज्ञानी मुक्ति कामना रही चर्चा से कह भक्ति मुक्ति सिद्धि कामी अष्टांग योग जो मैंने आचरण करष्टांग योग सिद्धि रही विभिन्न प्रकार सिद्धि रही मुख्यतः आठटी सिद्धि रही अणिमा लघिमा इत्यादि तेणु अष्टांग योग जो मैंने आचरण करते सिद्धि प्राप्त होने चाहते तेणु कह भक्ति मुक्ति सिद्धि कामी सफल अशांत कई शांत हो पारती ना तेणु तार किए शांत होना कृष्ण भक्त निष्काम अतएव शांत जो मैंने भगवान भक्त से मानकर कौन कामना न शांत अवस्था प्राप्त हे ना कहीं शांत अवस्था प्राप्त हो पारे ना चेतन चर्चा मुझे एक कृष्णदास कविराज गोस्वामी कहते भुक्ति मुक्ति सिद्धिकामी सफल अशांत कृष्ण भक्त निष्काम अतएव शांत तेणु ये प्रशांत भागवत परीक्षित महाराज कहते सुखदेव गोस्वामी को कारण सुखदेव गोस्वामी जो कहते भागवतम षष्ठ स्कंदरे गोटे वृत्तांत आसी वृत्त चरित्र वृत्त वृत्रासुर से वृत्रासुर जिते इंद्र हत्या करने उद्यत हो भगवान बर प्राप्त हो गले दधीजी मुनि अस्थि को आणकर वज्र तैयारी करते जानी वृत्रासुर बर्तन इंद्र से वज्र धरी वज्र निक्षेप करने प्रस्तुत हो जाती वृत्रासुर भय ना कौन भय ना तेणु ये सब षष्ठ स्कंद वर्णना कर सब शुणी भगवान प्रार्थना करुद्ध क्षेत्र में भगवान प्रार्थना कर चारोटी श्लोक रही जो श्लोक भागवत प्राण बोली कह जाए अच्छा जो मैंने कहते भागवत प्राण
ଏଭଳିଆ କୁହାଯାଏ। ଏତେ ଉନ୍ନତ ଶ୍ଳୋକ ସବୁ ରହିଛି, ଚାରୋଟି ଶ୍ଳୋକରେ ଯୁଦ୍ଧ କ୍ଷେତ୍ରରେ ଭଗବାନ ପ୍ରାର୍ଥନା କରୁଛନ୍ତି। ତେଣୁ ଏଇସବୁ ଶୁଣିକିରି ପରୀକ୍ଷିତ ମହାରାଜ କଥା କହୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ଯେ ଷଷ୍ଠ ସ୍କନ୍ଦରେ କୁକୁରୀ ଅଛନ୍ତି, ଯେ ଯେଉଁମାନେ ସୁଦୃଢ଼ ପ୍ରଶାନ୍ତ ଆତ୍ମା କୋଟି ସୋପି ମହାମୁନି ମୁକ୍ତାନା ବି ସିଦ୍ଧାନା ନାରାୟଣ ପରାୟଣ ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା କୋଟି ସ୍ୱପି ମହାମୁନି, ଏକଥା ସେ କହିଛନ୍ତି। ଯେଉଁମାନେ ଜ୍ଞାନୀ, ଯେଉଁମାନେ ଜ୍ଞାନୀ ସେମାନେ ସମସ୍ତେ ସବୁ ଜ୍ଞାନୀମାନେ ମୁକ୍ତ ହୁଅନ୍ତି ନାହିଁ, ଜ୍ଞାନୀମାନେ ଜ୍ଞାନ ଅନୁସରଣ କରି ମୁକ୍ତି ହେବା ପାଇଁ ଚେଷ୍ଟା କରନ୍ତି। ଚୈତନ୍ୟ ଚୈତନ୍ୟ କୁହାଯାଇଛି, କୋଟି ଜ୍ଞାନୀ ମଧ୍ୟ ହଁ ଏକଜଣ ମୁକ୍ତ, କୋଟି କୋଟି ଜ୍ଞାନୀମାନଙ୍କ ଭିତରେ ଖୁବ୍ କ୍ୱଚିତ ଜଣେ ମୁକ୍ତି ପାଇପାରେ, ମୁକ୍ତିଟା କେତେ ଦୁର୍ଲଭ। କିନ୍ତୁ ତଥାପି ପରୀକ୍ଷିତ ମହାରାଜ କହୁଛନ୍ତି ମୁକ୍ତାନା ଅତି, ସେହିଭଳି ମୁକ୍ତମାନଙ୍କ ଠାରୁ ମଧ୍ୟ ଆହୁରି ଶ୍ରେଷ୍ଠ ହେଉଛନ୍ତି ସିଦ୍ଧାନା, ଯେଉଁମାନେ ଅଷ୍ଟାଙ୍ଗ ଯୋଗ ଆଚରଣ କରୁଛନ୍ତି, ପାତଞ୍ଜଳିକ ଯୋଗ ରହିଛି ଯୋଗ, ଯମ ନିୟମ ପ୍ରାଣାୟାମ ଇତ୍ୟାଦି ବିଭିନ୍ନ ପ୍ରକାର ପ୍ରୋସେସ୍ ରହିଛି, 8ଟି ପ୍ରୋସେସ୍ ରହିଛି, 8ଟି ଉପାୟ ରହିଛି। ଏଇ ଯେଉଁ ମାର୍ଗରେ ଯେଉଁମାନେ ଅଗ୍ରସର ହୁଅନ୍ତି, ଯୋଗ ସିଦ୍ଧି ପ୍ରାପ୍ତ ହୁଅନ୍ତି, ଗୋଟିଏ ଗୋଟିଏ ଯୋଗ ସିଦ୍ଧି ଯେଉଁମାନେ ପ୍ରାପ୍ତ ହୋଇଯାଉଛନ୍ତି ସେମାନେ ତାଙ୍କର କେତେ ସମ୍ମାନ ହୋଇଯାଉଛି। ଥରେ ଏଇ ପ୍ରସଙ୍ଗର କଥା କୁହାଯାଏ, ଥରେ ଜଣେ ଏଇ ସିଦ୍ଧି ଯେଉଁ ଗୋଟିଏ ସିଦ୍ଧି ପ୍ରାପ୍ତ ହୋଇଥିଲେ, ସେ ସିଦ୍ଧିର ନାଁ ହେଉଛି ଲଘିମା ସିଦ୍ଧି, ବହୁତ ଲଘୁ ହୋଇଯିବେ, ତେଣୁ ବହୁତ ଲଘୁ ହୋଇଯାଇଥିବାରୁ ସେମାନେ ପାଣିରେ ମଧ୍ୟ ଚାଲିପାରିବେ, ସିଦ୍ଧି ସେ ପ୍ରାପ୍ତ ହୋଇଥିଲେ। ତେଣୁ ଏଇ କଥାଟି ଯେତେବେଳେ ବ୍ୟବସ୍ଥା ହେଲା କଲିକତାରେ, ଗଙ୍ଗା ନଦୀରେ ସେ ଚାଲିକରି ଯିବେ, ସେଥିପାଇଁ ସବୁ ଟିକେଟ୍ ବିକ୍ରି ହେଲା, ବହୁତ ଲୋକ ଟିକେଟ୍ କିଣିକି ଆସିଲେ, ଟିକେଟ୍ ରହିଲେ କିଣିଲେ, ଦେଖିବା ପାଇଁ କେମିତି ଜଣେ ଚାଲିପାରୁଛି ଜଳରେ, କେମିତି ଜଣେ ଚାଲିପାରିବ ନାହିଁ। ଆମେ ଏବେ ଯାଇଥିଲୁ ଯେଉଁ ବୃନ୍ଦାବନ ଧାମକୁ ଯାଇଥିଲୁ ଗୁରୁଦେବଙ୍କର ପ୍ରକଟ ତିଥିରେ, ସେହି ସମୟରେ ଆମର ସବୁ ଭକ୍ତମାନେ ସବୁ ଆଲୋଚନା ଚାଲିଥିଲା, ସେହି ସମୟରେ କୁହାଯାଏ ଭଗବାନ କେତେବେଳେ ଯମୁନା ନଦୀରେ ପଶ୍ଚିମ ପଟେ ରହିଛନ୍ତି, କେତେବେଳେ ପୂର୍ବ ପଟେ ତାଙ୍କ ଲୀଳା ଚାଲିଛି, କେତେବେଳେ ପୂର୍ବରେ ରହିଛନ୍ତି ପଶ୍ଚିମ ପଟେ ଲୀଳା ଚାଲିଛି, କେମିତି ହେଉଛି ଏଇଟା, ସେ କ'ଣ ବ୍ରିଜ୍ ସେତେବେଳେ ଥିଲା କି କେମିତି ହେଲା। ଆମ ଶିଶୁ ରାଧାମୋହନ ସିଂ ମହାରାଜ କହିଛନ୍ତି ଭଗବାନ ଯେତେବେଳେ ଚାହିଁବେ ସେତେବେଳେ ପାଣିଟା ପଥର ହୋଇଯିବ, ବରଫ ପାଲଟିଯିବ, ଭଗବାନ ବାଛୁରୀମାନେ ସବୁ ଚାଲିଯିବେ ବା ଗାଧୀମାନେ ସବୁ ଚାଲିଯିବେ, ବର୍ଷପଟେ ହିଁ ପଳେଇବେ, ଭଗବାନଙ୍କର ଅଦ୍ଭୁତ ଲୀଳା ସବୁ ରହିଛି, ଭଗବାନ ସବୁ କିଛି କରିପାରିବେ। କିନ୍ତୁ ଯାହା ହେଉ, ଇଏ ସିଦ୍ଧି ଯେଉଁ ପ୍ରାପ୍ତ ହୋଇଛନ୍ତି, ଯୋଗ ସିଦ୍ଧି ପ୍ରାପ୍ତ ହୋଇଛନ୍ତି, ସିଏ ସେଦିନ ଚାଲିକି ପଳେଇଲେ, ବହୁତ ଟିକେଟ୍ ବହୁତ ଲୋକମାନେ ପଇସା ଦେଇକି କିଣିଲେ, ସବୁ ଲୋକ ଦେଖିବା ପାଇଁ ଆସିଲେ, ବହୁତ ଟିକେଟ୍ ବିକ୍ରି ହେଲା, ଦେଖିଲେ ଲୋକମାନେ ପ୍ରକୃତରେ ପାଣିରେ ଚାଲିକି ଯାଉଛନ୍ତି, ଏ ସିଦ୍ଧି ଯୋଗ ସିଦ୍ଧି। କିନ୍ତୁ ଏ କଥା ଯେତେବେଳେ ଜଣେ କହିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ସମୟରେ ତାଙ୍କର ସେଇ କାଲକାଟା ଆଶ୍ରମରେ ଥିଲେ, ଉଲଟଡଙ୍ଗା ସେଇଠି ଥିଲେ, ସେ ଯେତେବେଳେ ଶୁଣିଲେ କଥା, ସେତେବେଳେ ସେ କହିଲେ ଇଏ ଦୁଇ ପଇସାର ସିଦ୍ଧି, ଦୁଇ ପଇସାର ସିଦ୍ଧି କାହିଁକି କହିଲେ, ନା ସେ ସମୟରେ ଗଙ୍ଗା ନଦୀ ପାର ହେବା ପାଇଁ ଦୁଇ ପଇସା ଦେବାକୁ ପଡ଼ୁଥିଲା, ଦୁଇ ପଇସାରେ ଜଣେ ପାର ଯାଉଥିଲେ, ଏଇ ଦୁଇ ପଇସାର ସିଦ୍ଧି ପ୍ରାପ୍ତ ହେବା ପାଇଁ କାହିଁକି ଜଣେ ଏତେ କଷ୍ଟ ସ୍ୱୀକାର କରିବ, ଏଥିପାଇଁ ସେ ମହାରାଜ କଥା କହିଲେ। ତେଣୁ ଯାହା ହଉ, ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଭଳି ଭାବରେ ଯେଉଁମାନେ ସିଦ୍ଧି ପ୍ରାପ୍ତ ହେଉଛନ୍ତି, ଆଶ୍ଚର୍ଯ୍ୟ କାର୍ଯ୍ୟ ସେମାନେ କରିପାରୁଛନ୍ତି, ଯୋଗ ସିଦ୍ଧି ପ୍ରାପ୍ତ ହୋଇଛନ୍ତି, ଗୋଟିଏ ଗୋଟିଏ ଯୋଗ ସିଦ୍ଧି ଯେଉଁମାନେ ପ୍ରାପ୍ତ ହେଉଛନ୍ତି, କେତେ ତାଙ୍କର ଯଶ ହୋଇଯାଉଛି, କେତେ ଖ୍ୟାତି ହୋଇଯାଉଛି। 8ଟି ଯୋଗ ସିଦ୍ଧି ରହିଛି, ଆହୁରି ମଧ୍ୟ ଯୋଗ ସିଦ୍ଧି ସବୁ ରହିଛି, ଅନେକ ଯୋଗ ସିଦ୍ଧି ରହିଛି। ପରୀକ୍ଷିତ ମହାରାଜ କହୁଛନ୍ତି ମୁକ୍ତାନା ମତି ସିଦ୍ଧାନା, ମୁକ୍ତମାନଙ୍କ ଭିତରେ ଆହୁରି ଶ୍ରେଷ୍ଠ ହେଉଛନ୍ତି ଯୋଗୀ ସିଦ୍ଧିମାନେ, ସିଦ୍ଧମାନେ, ମୁକ୍ତାନା ମତି ସିଦ୍ଧାନା। କିନ୍ତୁ ତାଙ୍କଠାରୁ ଆହୁରି ଉନ୍ନତ ରହୁଛନ୍ତି ନାରାୟଣ ପରାୟଣ, ଯେଉଁମାନେ ଭଗବାନଙ୍କର ଭକ୍ତ, ନାରାୟଣ ପରାୟଣ। କାହିଁକି ନା ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା, ସେଠି ମଧ୍ୟ ସେ କଥା କୁହାଯାଇଛି, ଭଗବାନଙ୍କର ଭକ୍ତ ଏବଂ ବହୁତ ଦୁର୍ଲଭ, ସୁଦୁର୍ଲଭ, ଖାଲି ଦୁର୍ଲଭ କୁହାଯାଉନି, ସୁଦୁର୍ଲଭ। କାହିଁକି ସେମାନେ ହେଉଛନ୍ତି ପ୍ରଶାନ୍ତ ଆତ୍ମା, ସେମାନେ ପ୍ରକୃତରେ ପ୍ରଶାନ୍ତ ଅବସ୍ଥାରେ ରହିଛନ୍ତି, ପ୍ରଶାନ୍ତ ଆତ୍ମା। ତେଣୁ କୋଟି ସ୍ୱପି ମହାମୁନେ ପରିକୀତ ମହାରାଜ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏଭଳି ଜଣେ ବ୍ୟକ୍ତି ମିଳିବା କୋଟିଏ ଲୋକମାନଙ୍କ ଭିତରେ ଜଣେ ମିଳିବା ବଡ଼ କଷ୍ଟ। ମହାମୁନି ସୁଖଦେବ ଗୋସ୍ୱାମୀ ଆପଣ ଯେଉଁଭଳି ଭାବରେ ବ୍ୟକ୍ତି, ସେଇଭଳି ଭାବରେ ଜଣେ ମିଳିବା କୋଟିଏ ଲୋକମାନଙ୍କ ଭିତରେ ବହୁତ ଦୁର୍ଲଭ। କୋଟି ସ୍ୱପି ମହାମୁନେ, ତେଣୁ ଇଏ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଏହିଭଳି ଭାବରେ ପ୍ରଶାନ୍ତ ସ୍ତର ପ୍ରାପ୍ତ ହୋଇଛନ୍ତି। ସବୁ ଅବସ୍ଥାରେ ପ୍ରଶାନ୍ତ ଶାନ୍ତ ହେଇ ସେମାନେ ଅଧୀର ହୁଅନ୍ତି ନାହିଁ ବା ବ୍ୟତିଗ୍ରସ୍ତ ହୁଅନ୍ତି ନାହିଁ, ପ୍ରଶାନ୍ତ ଅବସ୍ଥାରେ ରହିଛନ୍ତି। ତେଣୁ ସେ କଥା କୁହାଯିବ, ଜିତାତ୍ମାନେ ପ୍ରଶାନ୍ତ, ଯେଉଁମାନେ ମନକୁ ଜିତି ଯାଇଛନ୍ତି ସେମାନେ ଏହି ସ୍ତର ପ୍ରାପ୍ତ ହୋଇଛନ୍ତି, ପ୍ରଶାନ୍ତ ସ୍ତର ପ୍ରାପ୍ତ ହୋଇଛନ୍ତି। ସବୁ ଅବସ୍ଥାରେ ସେମାନେ ଶାନ୍ତ ହୋଇକି ରହୁଥିବେ। ପରମାତ୍ମା ସମାହିତ, ପରମାତ୍ମାଙ୍କର ଧ୍ୟାନରେ ସେମାନେ ରହିଛନ୍ତି, ପରମାତ୍ମା ସମାହିତ ଭଗବାନଙ୍କୁ ସେ ପ୍ରାପ୍ତ ହୋଇଛନ୍ତି। ପରମାତ୍ମାଙ୍କୁ ଯୋଗୀ ପରମାତ୍ମାଙ୍କୁ ଧ୍ୟାନ କରନ୍ତି ଯୋଗୀ, ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି। ପୁଣି ଯୋଗର ପ୍ରକୃତ ଉଦ୍ଦେଶ୍ୟ ହେଉଛି ପରମାତ୍ମାଙ୍କୁ ଦର୍ଶନ କରିବା। ଭାଗବତ ବର୍ଣ୍ଣନା କରାଯାଇଛି ଯେ ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମରୁତ ସ୍ତୁନନ୍ତି ଦିବ୍ୟ ସ୍ତବୈ ବେଦେଇ ସାଙ୍ଗପଦ କମ୍ପଣି ସୁଦେଇ ଗାୟନ୍ତି ଯଂ ଶ୍ୟାମଭା ଧ୍ୟାନ ଅବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଯଂ ଯୋଗିନ ଯଶ୍ୟାନ୍ତଂ ନ ବିଧୁ ସୁରାସୁରଗଣ ଦେବାୟ ତସ୍ମୈ ନମଃ। ଶ୍ରୀମଦ୍ ଭାଗବତମ୍ ଦ୍ୱାଦଶ ସ୍କନ୍ଧରେ 13 ଅଧ୍ୟାୟର ପ୍ରଥମ ଶ୍ଳୋକଟି ଏଇଟା କୁହାଯାଉଛି ଯେ ସିଏ ସେହି ଭଗବାନଙ୍କୁ ପ୍ରଣାମ କରୁଛି। ଶ୍ରୀମଦ୍ ସୁତ ଗୋସ୍ୱାମୀ ଭାଗବତମ୍ ସମସ୍ତ ଶ୍ଳୋକ ବର୍ଣ୍ଣନା କରିସାରିଲା ପରେ ଅନ୍ତିମ ଅଧ୍ୟାୟରେ ଏକଥା କହୁଛନ୍ତି। ପ୍ରଥମ ଶ୍ଳୋକରେ 335 ଅଧ୍ୟାୟ ରହିଛି ଭାଗବତମରେ, ଦ୍ୱାଦଶ ସ୍କନ୍ଧ 335 ଅଧ୍ୟାୟ। 334 ଅଧ୍ୟାୟ କହିସାରିଲା ପରେ ଅନ୍ତିମ ଅଧ୍ୟାୟରେ ଏହି ଶ୍ଳୋକଟି କହୁଛନ୍ତି, ପ୍ରଥମ ଶ୍ଳୋକରେ ଏହି କଥାଟି କହୁଛନ୍ତି ଯେ ସେ ଭଗବାନ ଯାହାଙ୍କୁ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ଏମାନେ ସବୁ ବିଶିଷ୍ଟ ଦେବତାମାନେ ଯାହାଙ୍କୁ ପ୍ରଣାମ କରନ୍ତି ବା ବିଭିନ୍ନ ସ୍ତବ ମାଧ୍ୟମରେ ଆରାଧନା କରନ୍ତି, ସ୍ତୁନନ୍ତି ଦିବ୍ୟ ସ୍ତବୀ ବେଦେଇ ସାଙ୍ଗପଦ କମ୍ପୁଣିଷ ଦେଇ ଯାଆନ୍ତି ଯେଉଁ ଶ୍ୟାମଗା ବେଦ ଉପନିଷଦ ଇତ୍ୟାଦି ଷଡ଼ାଙ୍ଗ ବେଦରେ 6 ଅଙ୍ଗ ରହିଛି, ଏସବୁ ମାଧ୍ୟମରେ ସେହି ଭଗବାନଙ୍କର ଗୁଣଗାନ କରାଯାଉଛି। ବେଦ ସାଙ୍ଗପଦ କମ୍ପୁଣିଷ ଦେଇ ଗାଆନ୍ତି ଯେଉଁ ଶ୍ୟାମଗା ବେଦ ଭିତରେ ଶ୍ରେଷ୍ଠ ବେଦ ହେଉଛି ସ୍ୱାମୀ ବେଦ, ଭଗବତ ଗୀତାରେ ଭଗବାନ କହିଲେ ବେଦାନାମ ସ୍ୱାମୀ ବେଦସ୍ମୀ। ତେଣୁ ଏହିଭଳି ଭାବରେ ସେ ବେଦମାନଙ୍କରେ ଭଗବାନଙ୍କର ଗୁଣଗାନ କରାଯାଉଛି ଏବଂ ଧ୍ୟାନ ଅବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଯେଉଁ ଯୋଗିନୀ, ଯୋଗୀମାନେ ଧ୍ୟାନ ଅବସ୍ଥାରେ ଧ୍ୟାନରେ ଏହି ଧ୍ୟାନ ବିଷୟରେ ଏଠି ବର୍ଣ୍ଣନା କରାଯିବ। ତେଣୁ ସେ ଯୋଗୀମାନେ ଧ୍ୟାନରେ ଭଗବାନ ଦର୍ଶନ କରନ୍ତି, ପରମାତ୍ମା ରୂପରେ ଦର୍ଶନ କରନ୍ତି, ଭଗବାନ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ରହିଛନ୍ତି। ତେଣୁ ଯୋଗୀମାନେ ସେମାନେ ଭଗବାନଙ୍କୁ ଦର୍ଶନ କରନ୍ତି, ହୃଦୟ ଭିତରେ ପରମାତ୍ମା ରୂପରେ ଦର୍ଶନ କରନ୍ତି ସେମାନେ ଭଗବାନଙ୍କୁ ଅଛନ୍ତି ଯେଉଁ ଯୋଗିନୀ। ଯଶ୍ୟାନ୍ତ ନ ବିଧୁ ସେହି ଭଗବାନଙ୍କର କେହି ଅନ୍ତ ପାଇପାରନ୍ତି ନାହିଁ, ନ ବିଧୁ ସୁରା ସୁରଗଣ ଦେବତାମାନେ ପାଇପାରନ୍ତି ନାହିଁ, ଅସୁରମାନଙ୍କ କଥା କ'ଣ କହିବା। ସେହି ଭଗବାନଙ୍କୁ ମୁଁ ମୋର ଅନ୍ତିମରେ କେବଳ ପ୍ରଣାମ ଟିକେ କରୁଛି, ଆଉ କିଛି କରିପାରିବି ନାହିଁ, ଭଗବାନଙ୍କ ଗୁଣଗାନ କରିପାରିଲି ନାହିଁ। ଆଚାର୍ଯ୍ୟମାନେ ଟୀକାରେ ଏହି ଶ୍ଲୋକ ଟୀକାରେ ଏକଥା କହିଛନ୍ତି। ସୁତ ଗୋସ୍ୱାମୀ ଅନ୍ତିମରେ କହୁଛନ୍ତି ସେ ଭଗବାନଙ୍କ ଗୁଣ କ'ଣ ମୁଁ ଗାନ କରିବି, ଖାଲି ଗୋଟେ ନମସ୍କାର କରୁଛି କହିକିରି ଅନ୍ତିମ ଅଧ୍ୟାୟର ଏହି ଶ୍ଲୋକଟି କହିଛନ୍ତି, ପ୍ରଥମ ଶ୍ଲୋକ। ତେଣୁ ଇଏ ଯେଉଁମାନେ ମନକୁ ଯେଉଁମାନେ ଜିତି ପାରୁଛନ୍ତି ସେମାନେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବେ, ପରମାତ୍ମା ସମାହିତ, ତେଣୁ ସେମାନେ ପ୍ରଶାନ୍ତ ସ୍ତରରେ ରହିପାରିବେ, ପ୍ରଶାନ୍ତ ଅବସ୍ଥା ପ୍ରାପ୍ତ ହେବେ। ତେଣୁ ସେହି ସ୍ତରରେ ଯେଉଁମାନେ ଅଛନ୍ତି ସେମାନେ ଶୀତ ଉଷ୍ଣ ସୁଖ ଦୁଃଖ ମାନ ଅପମାନ ସବୁ ଅବସ୍ଥାରେ ସେମାନେ ସମାନ ରହିଥିବେ। ଶୀତ ଆସିଲା ବହୁତ କଷ୍ଟ ଲାଗୁଛି, ଶରୀର ଚେତନାରେ ସେମାନେ ନଥାନ୍ତି କହିବାକୁ ଗଲେ, ଆମେ ଶରୀର ଚେତନାରେ ଥିବାରୁ ଆମେ ଶୀତ ହେଲେ ଆମେ ସହିପାରୁନୁ, ଆମେ ଟିକେ ଦରକାର ଥଣ୍ଡା ବହୁତ ହେଇଗଲା, ଆମକୁ ଦରକାର ଘୋଡ଼ିବା ପାଇଁ, ଏସବୁ ଜିନିଷ ରହିଛି, ଆମେ ଶରୀର ଚେତନାରେ ରହିଛେ। ଯେଉଁମାନେ ଶରୀର ଚେତନାରୁ ଉର୍ଦ୍ଧକୁ ଗଲେଣି ତାଙ୍କୁ ସେମାନେ ଚିନ୍ତା କରି ସେ ଚେତନାଟା ଆସିବ ନାହିଁ, ଶରୀରକୁ ଏଭଳି ବାଧିଛି ବୋଲି ସେମାନେ ଜାଣିପାରିବେ ନାହିଁ। ଯେମିତି ଆମର ଜଡ଼ଭରତ କଥା କୁହାଯାଏ, ଜଡ଼ଭରତ ସିଏ ପ୍ରକୃତରେ ସିଏ ଥିଲେ ଭରତ ମହାରାଜ, ଯାହାଙ୍କ ନାମ ଅନୁସାରେ ଆମର ଦେଶର ନାମ ହେଉଛି ଭରତ, ଭାରତବର୍ଷ ହେଇଛି। ଋଷଭଦେବଙ୍କର ଭଗବାନ, ଋଷଭଦେବଙ୍କର ପୁତ୍ର ସିଏ, ଶହେ ପୁତ୍ର ଭିତରେ ଶ୍ରେଷ୍ଠ ପୁତ୍ର ଥିଲେ ସିଏ ଭରତ ମହାରାଜ। ଏତେ ଭକ୍ତି ମାର୍ଗରେ ଏତେ ଉନ୍ନତି କରିଥିଲେ, ଯୁବକ ଅବସ୍ଥାରେ ସବୁ ତ୍ୟାଗ କରିଦେଇଥିଲେ, ଯୁବକ ଅବସ୍ଥାରେ ସବୁ ତ୍ୟାଗ କରିଦେଇଥିଲେ। ସମଗ୍ର ପୃଥିବୀର ସମ୍ରାଟ ଥିଲେ, ତାଙ୍କର ସୁନ୍ଦର ପତ୍ନୀ ଥିଲେ, ପୁତ୍ରମାନେ ଥିଲେ, ଏମାନେ ସବୁ ତ୍ୟାଗ କରିଦେଲେ। କିଭଳି ତ୍ୟାଗ କରିଦେଇଥିଲେ କୁହାଯାଉଛି, ଯହୋ ଯୁବେବ ବଳବତ୍ ଉତ୍ତମ ଶ୍ଳୋକ ଲାଳସା, ଭଗବାନ ପାଇଁ ଏସବୁ ତ୍ୟାଗ କରିଦେଲେ। ଯେମିତି ଜଣେ ବିଷ୍ଠା ତ୍ୟାଗ କରେ, ମଳ ତ୍ୟାଗ କରେ, ସେଭଳି ଭାବରେ ତ୍ୟାଗ କରିଦେଇଥିଲେ ସମଗ୍ର ରାଜ୍ୟ। ସୁହୃଦ ରାଜ୍ୟ ଗୁରୁଷ ଯେଉଁ ଦୁଶ୍ଚର୍ଯ୍ୟାନ ଦାର ସୁତାନ, ଏଇ ଯେଉଁ ତ୍ୟାଗ କରିବାଟା ବହୁତ କଷ୍ଟ, ଦୁଶ୍ଚର୍ଯ୍ୟ ତ୍ୟାଗ କରିପାରିବେ ନାହିଁ, ସ୍ତ୍ରୀ ପିଲାମାନେ ପିଲା ଛୁଆ ଏମାନେ ସବୁ ତ୍ୟାଗ କରିବା ବହୁତ କଷ୍ଟ। ଯେଉଁ ଦୁଶ୍ଚର୍ଯ୍ୟାନ ଦାର ସୁତାନ ଏବଂ ସୁହୃଦ ରାଜ୍ୟ ଗୁରୁଷ, ତାଙ୍କର ନିଜର ସୁହୃଦମାନଙ୍କୁ ପୁରା ସମଗ୍ର ରାଜ୍ୟକୁ ଏସବୁକୁ ସେ ତ୍ୟାଗ କରିଦେଇଥିଲେ କିଭଳି ଭାବରେ, ଯହୋ ସବୁ ତ୍ୟାଗ କରିଦେଇଥିଲେ କିଭଳି ଭାବରେ, ନା ଯୁବେଇବ ଯୁବକ ଅବସ୍ଥାରେ ତ୍ୟାଗ କରିଦେଇଥିଲେ। କିଭଳି ତ୍ୟାଗ କରିଥିଲେ, ମଳବତ୍, ଯେମିତି ମଳ ଜଣେ ତ୍ୟାଗ କଲେ ଯେମିତି ତା ପ୍ରତି ଆଉ ଆସକ୍ତି ନଥାଏ, ସେଭଳି ଭାବରେ ସେ ତ୍ୟାଗ କରିଦେଇଥିଲେ। କାହିଁକି ନା ଉତ୍ତମ ଶ୍ଳୋକ ଲାଳସା, ଭଗବାନଙ୍କର ପ୍ରତି ତାଙ୍କର ଏତେ ଲାଳସା ଜାତ ହୋଇଥିଲା, ସବୁକିଛି ତ୍ୟାଗ କରି ଜ୍ୟେଷ୍ଠ ପୁତ୍ରଙ୍କୁ ପ୍ରଦାନ କରି, ରାଜ୍ୟକୁ ପ୍ରଦାନ କରି ସେ ପଳେଇ ଆସିଲେ, ବଣକୁ ଚାଲି ଆସିଲେ। କୁଲସ୍ଥ କୁଳ ଆଶ୍ରମରେ ପଞ୍ଚମ ସ୍କନ୍ଧରେ ଏକଥା ବର୍ଣ୍ଣନା କରାଯାଇଛି ସବୁ। କୁଲସ୍ଥ କୁଳ ଆଶ୍ରମକୁ ଆସି ସେଠି ଭଗବାନଙ୍କ ଧ୍ୟାନରେ ରହିଥିଲେ, ଏତେ ଉନ୍ନତ ସ୍ତରକୁ ଯାଇଥିଲେ, ଭଗବାନଙ୍କ ଧ୍ୟାନ କଲା ମାନେ ତାଙ୍କ ଚକ୍ଷୁରୁ ଲୋତକ ନିର୍ଗତ ହେଉଥିଲା, ଶରୀରରେ କମ୍ପନ ଆସୁଥିଲା, ଏଇଭଳି ଅବସ୍ଥାରେ ସେ ଆସିଥିଲେ କୁହାଯାଏ। ଭାବସ୍ତରକୁ ସେ ଯାଇ ପହଞ୍ଚିଥିଲେ, ଭାବସ୍ତର ରୂପ ଗୋସ୍ୱାମୀ ତାଙ୍କର ଭକ୍ତିର ସ୍ୱାମୀଙ୍କୁ ସୁନ୍ଦର କହିଛନ୍ତି, ଏ ଭାବସ୍ତରଟା କିଭଳି, ଭଗବାନଙ୍କ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି ସେଇ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେବା ଏଇ ଭାବସ୍ତରରେ। ଆମେ ଭୌତିକ ଜଗତରେ ଯେଉଁଭଳି ଭାବରେ ଆମର ସମ୍ବନ୍ଧ ରହିଛି, ସେଇଭଳି ଭାବରେ ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ସେ ସମ୍ବନ୍ଧ ବେଦରେ ତିନୋଟି ତତ୍ତ୍ୱ ରହିଛି, ଗୋଟେ ସମ୍ବନ୍ଧ, ଅଭିଧୟ ଏବଂ ପ୍ରୟୋଜନ, ଏହି ତିନୋଟି ତତ୍ତ୍ୱ ରହିଛି। ତେଣୁ ଜଣେ ଯେତେବେଳେ ଭଜନ ମାର୍ଗରେ ଅଗ୍ରସର ହେଉଛନ୍ତି, ଜଣେ ସାଧୁ ସଙ୍ଗ କରୁଛନ୍ତି, ଆଦୌ ଶ୍ରଦ୍ଧା କିଛି ଆମର ବିଶ୍ୱାସ ରହିଛି, ଭରସା ଶାସ୍ତ୍ରରେ କିଛି ବିଶ୍ୱାସ ରହିଛି, ସେଥିପାଇଁ ଆମେ ଆସୁଛେ ସାଧୁ ସଙ୍ଗ କରିବା ପାଇଁ। ଆଦୌ ଶ୍ରଦ୍ଧା ତଥା ସାଧୁ ସଙ୍ଗ ତଥା ଭଜନ କ୍ରିୟା, ତାପରେ ଆମେ ଭଗବାନଙ୍କୁ ଭଜନ କରୁଛେ। ଯେତେବେଳେ ଭଗବାନ ଭଜନ କରୁଛେ, ଆସ୍ତେ ଆସ୍ତେ ଆମର ସବୁ ଅନର୍ଥ ସବୁ ନିବୃତ୍ତି ହେଉଛି ଆମର ହୃଦୟରେ। ଏଇ ଯେଉଁ ଏଇଟା ସବୁ ଆସିବ, ଏ କଥା କାମ କ୍ରୋଧ ଲୋଭ ମୋହ ମଦ ମାଶ୍ଚର୍ଯ୍ୟ ଇତ୍ୟାଦି ହୃଦୟରେ ଯେଉଁ ସବୁ ଅନର୍ଥ ରହିଛି, ଅନେକ ପ୍ରକାର ଅନର୍ଥ ରହିଛି କୁହାଯାଏ, ଚାରି ପ୍ରକାର ଅନର୍ଥ ରହିଛି ବୋଲି କୁହାଯାଏ। ଗୋଟେ ହେଉଛି ଅସତୃଷ୍ଣା, ଏ ଭୌତିକ ଜଗତ ପ୍ରତି ଯେଉଁ ଆମର ଆସକ୍ତି ରହିଛି ଅସତୃଷ୍ଣା ସେଇଟା କୁହାଯାଏ। ଆଉ ଗୋଟେ ହେଉଛି ହୃଦୟ ଦୌର୍ବଲ୍ୟ, ହୃଦୟରେ ଦୁର୍ବଳତା କହିଲି କାମ କ୍ରୋଧ ଲୋଭ ଇତ୍ୟାଦି ହୃଦୟ ଦୁର୍ବଳତା ଏଇଟା। ଆଉ ଗୋଟେ ହେଉଛି ଅପରାଧ, ବିଭିନ୍ନ ପ୍ରକାର ଅପରାଧ ସବୁ ରହିଛି। ଆଉ ଗୋଟିଏ ଅନର୍ଥ ହେଉଛି ତତ୍ତ୍ୱଭ୍ରମ, ଭଗବାନଙ୍କୁ ଯେଉଁ ଭଗବତ ଗୀତାରେ ଭଗବାନ କହିଲେ କଶ୍ଚିତ୍ ମାମ ବ୍ୟତୀ ତତ୍ତ୍ୱତଃ, ଖୁବ୍ କ୍ୱଚିତ୍ ଲୋକ ଭଗବାନ ତତ୍ତ୍ୱରେ ଜାଣନ୍ତି, କାହିଁକିନା ତତ୍ତ୍ୱଭ୍ରମ ଆମର ଗୋଟେ ରହିଛି ଅନର୍ଥ, ଏହି ଚାରି ପ୍ରକାର ଅନର୍ଥ ଥାଏ ବୋଲି କୁହାଯାଏ। ତେଣୁ ଆମେ ଯେତେବେଳେ ଭଗବାନଙ୍କ ଭଜନରେ ଅଗ୍ରସର ହେଉଛେ, ଆସ୍ତେ ଆସ୍ତେ ଆମର ସେହି ଅନର୍ଥ ସବୁ ନିବୃତ୍ତି ହେଉଛି, ଯେତିକି ଅନର୍ଥ ନିବୃତ୍ତି ହେବ ଆମେ ଆଧ୍ୟାତ୍ମିକ ମାର୍ଗରେ ସେତିକି ଅଗ୍ରସର ହେଉଥିବା। ପ୍ରଥମ ସ୍ତର ହେଉଛି ନିଷ୍ଠା ସ୍ତର, ନିଷ୍ଠା ଭଗବାନଙ୍କ ସେବାରେ ନିଷ୍ଠା ଆସିବ ବା ସେମାନେ ବହୁତ ଆଗ୍ରହ ପ୍ରକାଶ କରିବେ ନିଷ୍ଠା। ତାପର ସ୍ତର ହେଉଛି ରୁଚି, ରୁଚି କହିଲେ ଭଗବାନଙ୍କ ସେବାରେ ଆମର ଆଗ୍ରହ ନଥିଲେ ମଧ୍ୟ, ରୁଚି ନଥିଲେ ମଧ୍ୟ, କିନ୍ତୁ ଯଦି ଆମେ ସେହି ସେବା କରି ଚାଲିବା ସେତେବେଳେ ଆମେ ଗୋଟେ ସମୟ ଆସିବ ଯେତେବେଳେ ଆମେ ରୁଚି ପ୍ରାପ୍ତ ହେବା, ଟେଷ୍ଟ ପ୍ରାପ୍ତ ହେବା। ଏଇ ରୁଚିକୁ ଆଚାର୍ଯ୍ୟମାନେ କହିଛନ୍ତି ଯେଭଳି ଭାବରେ ଆକୁରସ, ଆକୁରସଟା ସ୍ୱାଭାବିକ ଭାବରେ ମିଠା, କିନ୍ତୁ ଯେଉଁମାନଙ୍କର ଜଣ୍ଡିସ ରୋଗ ରହିଛି ତାଙ୍କୁ ସେଇଟା ମିଠା ଲାଗିବ ନାହିଁ, ସେଇଟା ପିତା ଲାଗିବ। ତେଣୁ ସେଇଭଳି ଭାବରେ ଆମର ହୃଦୟରେ ଯେହେତୁ ଅନର୍ଥ ରହିଛି, ସେଥିପାଇଁ ଭଗବାନଙ୍କର ସେବାରେ ବା ଭଗବାନ ଭଜନରେ ଆମର ରୁଚି ଆସୁନାହିଁ, ଆମର ଆନନ୍ଦ ଆସୁନାହିଁ, ଆଗ୍ରହ ଆସୁନାହିଁ। ତେଣୁ ଆସ୍ତେ ଆସ୍ତେ ଆମର ଯେତେବେଳେ ସେ ଅନର୍ଥ ସବୁ ଦୂର ହେବ ସେତେବେଳେ ସେମାନେ ଆମେ ରୁଚିଟା ପ୍ରାପ୍ତ ହେବା, କେତେ ସେ ଯେଉଁ ଭଗବାନ ସେବାରେ କେତେ ଆନନ୍ଦ ରହିଛି, ସେ ରୁଚି ସେ ଆସ୍ୱାଦନ କରିବା, ସେ ଆନନ୍ଦକୁ ଆସ୍ୱାଦନ କରିବା, ନିଷ୍ଠା ରୁଚି। ତା ପରସ୍ତ ରହୁଛି ଆସକ୍ତି। ଆସକ୍ତି କହିଲେ ଆମେ ଯେମିତି ଭୌତିକ ଜଗତ ପ୍ରତି ଆମର ଆସକ୍ତି ରହିଛି, ସେହିଭଳି ଭାବରେ ଭଗବାନ ପ୍ରତି ଆସକ୍ତି ଆସିବ। ଆସକ୍ତି ଭଗବତ ଗୀତାରେ ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି, ମୟାସକ୍ତ ମନାପାର୍ଥ ଯୋଗଂ କିଞ୍ଚନ ମଦାଶ୍ରୟ। ଭଗବାନଙ୍କ ପ୍ରତି ଯେଉଁମାନଙ୍କ ଆସକ୍ତି ଆସିଯାଇଛି, ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଏ ଶ୍ଳୋକରେ, ଯେ ସେମାନେ ଭଗବାନଙ୍କର ମାଧୁର୍ଯ୍ୟକୁ ଅନୁଭବ କରିପାରିବେ, ତା ପୂର୍ବରୁ ଭଗବାନଙ୍କ ଐଶ୍ୱର୍ଯ୍ୟକୁ ଅନୁଭବ କରିବେ। କିନ୍ତୁ ଯେଉଁମାନଙ୍କର ଆସକ୍ତି ଆସିଯାଇଛି ଭଗବାନ ପାଖରେ, ଭଗବାନଙ୍କ ମାଧୁର୍ଯ୍ୟକୁ ସେମାନେ ଅନୁଭବ କରିପାରିବେ, ଆଉ ଗୋଟିଏ ଉନ୍ନତ ସ୍ତରକୁ ସେମାନେ ଯାଇପାରିବେ। ତେଣୁ ଏହିଭଳି ଭାବରେ ଯେତେବେଳେ ନିଷ୍ଠା, ତାପରେ ରୁଚି, ତାପରେ ଆସକ୍ତି, ତାପରେ ହେଉଛି ତାପର ଷ୍ଟେଜ୍ ହେଉଛି ଭାବ। ଭାବ ଷ୍ଟେଜ୍ କହିଲେ ଆମର ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହୋଇଯିବା। ତେଣୁ ସେହି ସ୍ତରକୁ ସେ ଯାଇଥିଲେ, ଜଡ଼ ଭରତ ମହାରାଜ ସେହି ସ୍ତରକୁ ଯାଇଥିଲେ। ସେହି ସ୍ତର ଯାଇକି ଯେତେବେଳେ ସେ ଭଗବାନ ଧ୍ୟାନ କରୁଥିଲେ, ତାଙ୍କର ଚକ୍ଷୁରୁ ଲୋତକ ନିର୍ଗତ ହେଉଥିଲା, ଶରୀରରେ କମ୍ପନ ଜାତ ହେଉଥିଲା, ଏଭଳି ଭାବରେ ଅଷ୍ଟସାତ୍ତ୍ୱିକ ବିକାଶ ସବୁ ଆସୁଥିଲା। କିନ୍ତୁ ସିଏ ଭାବୁଥିଲେ ଯେ ମୋର ପ୍ରକୃତରେ ଭଗବାନ ପ୍ରତି ମୋର କୌଣସି ରୁଚି ଆସୁନାହିଁ, ବା ଭଗବାନ ପ୍ରତି ମୋର ଏତେ ଆସକ୍ତି ନାହିଁ, ଏଭଳି ଭାବେ ଭାବି ସେ ଆଉ ଗୋଟେ ରଚନା କଲେ। ଗୋଟେ ଆମେ ଯେମିତି ଗାୟତ୍ରୀ ପାଠ କରୁଛେ, ସେ ତାଙ୍କୁ ସେଇଟାକୁ ଓରଟା ଗାୟତ୍ରୀ ବୋଲି କହନ୍ତି, ସେ ଓରଟା ଗାୟତ୍ରୀ ଜପ କରୁଥିଲେ। ସେ ଗୋଟେ ଶ୍ଳୋକ ଅଛନ୍ତି ପଞ୍ଚମ ସ୍କନ୍ଧରେ, ଓରଟା ଗାୟତ୍ରୀ ଜପ କରିବା ଉଦ୍ଦେଶ୍ୟ ଯେମିତି ଆମର ମନଟା ସ୍ଥିର ହେବ, ମନଟା ତାଙ୍କର ଅସ୍ଥିର ହେଉଛି ଗୋଟେ ଭାବୁଥିଲେ। ଭଗବାନଙ୍କର ସେ ଅଷ୍ଟସାତ୍ତ୍ୱିକ ବିକାରକୁ ସେ ଭାବୁଥିଲେ ଏଇଟା ମୋର ମନ ଚଞ୍ଚଳ ହୋଇଯାଉଛି, ଏଭଳି ଭାବରେ ଭାବୁଥିଲେ। ତେଣୁ ଯାହା ହେଉଛି ସେହି ସ୍ତରକୁ ଯାଇଥିଲେ, ଭାବ ସ୍ତରକୁ ଯାଇଥିଲେ। କିନ୍ତୁ ଗୋଟେ ଥର ସନ୍ଧ୍ୟାବେଳେ ସେ ଯେତେବେଳେ ଯେଉଁ ଗାୟତ୍ରୀ କରୁଛନ୍ତି, ସେହି ସମୟରେ ଗୋଟେ ଶବ୍ଦ ହେଲା, ସିଂହ ନାଦ ଗୋଟେ ହେଲା, ହରି ହରି ଶବ୍ଦ ଗୋଟେ ହେଲା, ହରି ନାଦ କଲେ ମାନେ ସିଂହ ନାଦ ହେଲା। ତେଣୁ ସିଂହ ନାଦ ଯେତେବେଳେ ହେଲା, ସେ ନଦୀ କୂଳରେ ଯେଉଁ ରହିଛି, ସେ ନଦୀ କୂଳରେ ସେ ଧ୍ୟାନ କରୁଥିଲେ, ଦେଖିଦେଲେ ଚକି ଖୋଲିଗଲା, ଦେଖିଦେଲେ ଗୋଟେ ହରିଣ ପଡ଼ିଯାଇଛି, ଜଳ ଭିତରେ ପଡ଼ିଛି, ପାଣି ପିଉଥିଲା ସେ। ଏଇ ସିଂହ ନାଦ ଶୁଣିକରି ସେ ଡେଇଁ ପଡ଼ିଲା ଜଳକୁ, ନଦୀ ଭିତରୁ ପଳେଇ ପଡ଼ିଲା, ଡେଇଁ ପଡ଼ିଲା। ତେଣୁ ଯେତେବେଳେ ଡେଇଁ ପଡ଼ିଲା, ଦେଖିଲେ ଭରତ ମାନେ ଦେଖିଲେ ତା'ର ଗର୍ଭ ଥିଲା, ଅନ୍ତଃସତ୍ତ୍ୱା ଥିଲା, ସେ ଗର୍ଭ ଥିଲା, ସେ ଗର୍ଭପାତ ହୋଇଗଲା, ଛୋଟ ହରିଣଟି ପଡ଼ିଗଲା, ବାହାରି ପଡ଼ିଲା, ଜନ୍ମ ହୋଇଗଲା। ଏବଂ ଇଏ ହରିଣଟି ପଳେଇଲା, ଯେ ଜଳ ସୁଦ୍ର ଭାସିଗଲା, କିନ୍ତୁ ସେ ଛୋଟ ଶିଶୁ ମଧ୍ୟ ଭାସିଯାଉଛି। ତେଣୁ ଭରତ ମହାରାଜ ତାଙ୍କ ଚିନ୍ତା କଲେ କ'ଣ କରିବେ, ସାଙ୍ଗେ ସାଙ୍ଗେ ଡେଇଁଲେ, ନଦୀକୁ ଡେଇଁ ତାକୁ ଉଦ୍ଧାର କଲେ। ଉଦ୍ଧାର କରି ଭାବିଲେ ତାର ମାଆ ଅଛି, ତାକୁ ନେଇ ଛାଡ଼ିଦେଲେ ତା ମାଆ ପାଖରେ, ଦେଖିଲେ ତା ମାଆ ମଧ୍ୟ ମୃତ୍ୟୁବରଣ କରିଛି, ତା ଆଗରେ ଯାଇ ଦେଖିଲେ ଗୋଟେ ଖାଇରେ ସେଠି ପଡ଼ିକି ସେ ମୃତ୍ୟୁବରଣ କରିଛି। ତେଣୁ ଭରତ ମହାରାଜ ଚିନ୍ତା କଲେ, ମୋର ବର୍ତ୍ତମାନ କ'ଣ କର୍ତ୍ତବ୍ୟ? ତେଣୁ ସେ ତାକୁ କହିଲେ, ମୋର କର୍ତ୍ତବ୍ୟ ହେଉଛି, ଭଗବାନଙ୍କ ବ୍ୟବସ୍ଥାରେ ଏଇଟା ହେଇଛି, ମୋର କର୍ତ୍ତବ୍ୟ ହେଉଛି ଆକୁ ରକ୍ଷା କରିବା, ସୁରକ୍ଷା ଦେବା, କହିକି ଆଣିକି ରଖିଲେ, ସୁରକ୍ଷା ଦେଲେ। ଏଭଳି ସୁରକ୍ଷା ଦେଲେ ଭଗବାନଙ୍କୁ ଭୁଲିଗଲେ, ଭଗବାନ ଭୁଲିଗଲେ। ଯେତେବେଳେ ଭଗବାନଙ୍କୁ ଧ୍ୟାନ କରୁଛନ୍ତି, ସେତେବେଳେ ସେ ମୃଗର ଧ୍ୟାନ ଆସୁଛି, ମୃଗ କ'ଣ କ'ଣ ହେଲା, ମୋର ମୃଗର କ'ଣ ଅବସ୍ଥା ହେଲା। ଏଇଭଳି ଭାବରେ ଆସ୍ତେ ଆସ୍ତେ ଏତେ ଆସକ୍ତି ଆସିଗଲା, ଭଗବାନଙ୍କ ଭଜନ ଆଉ ହେଲା ନାହିଁ, ଭଜନ ହୋଇପାରିଲା ନାହିଁ। ସେ ମୃଗ ପ୍ରତି ଆସକ୍ତି ହୋଇ ଅନ୍ତିମରେ ସେ ମୃଗ କଥା ଚିନ୍ତା କରି ଶରୀର ତ୍ୟାଗ କଲେ। କିନ୍ତୁ ପରଜନ୍ମରେ ସେ ଜଡ଼ଭରତ ହେଇକରି ଆସିଲେ। ଜଡ଼ଭରତ କହିଲେ ଆମେ ବହୁତ ଜଡ଼ଭରତ ବୋଲି, କିନ୍ତୁ ପ୍ରକୃତରେ ସେ ସବୁ ଭଗବାନର ସବୁବେଳେ ଭଗବାନ ଚିନ୍ତାରେ ନିମଗ୍ନ ଥିଲେ, କିନ୍ତୁ ଲୋକକୁ ଦେଖିବା ପାଇଁ ସେ ଜଡ଼ ଭଳି ବ୍ୟବହାର କରୁଥିଲେ, ସବୁ ଶୁଣୁଥିଲେ, ସବୁ କହିପାରୁଥାନ୍ତେ କହିପାରୁଥିଲେ ଏବଂ ସବୁ କିଛି କରିପାରୁଥିଲେ, କିନ୍ତୁ ସେ ଲୋକଙ୍କୁ ଦେଖିବା ପାଇଁ ଜଡ଼ ଭଳି ଆଚରଣ କରୁଥିଲେ, ପାଗଳ ଭଳି ଆଚରଣ କରୁଥିଲେ। ତେଣୁ ତାଙ୍କ ନାମ ହେଲା ଜଡ଼ଭରତ। ତେଣୁ ସେଇ ଜଡ଼ଭରତଙ୍କ କଥା କୁହାଯାଉଛି, ତାଙ୍କର ସେ କୌଣସି ଏମିତି ଶୀତୋଷ୍ଣ ସୁଖ ଦୁଃଖଦା ମାନ ଅପମାନ ହେଉ ଏହି ସ୍ତରରେ ସେ ଥିଲେ। ତାଙ୍କ ଉଦାହରଣ ଏଇଠି ଗୋଟେ ଉଦାହରଣ ଦେଖିବା, ଜୟ ଶିଶୁ ସୀତାରାମ ହନୁମାନ ଯେଉଁ କି ଶୀତ, ତାଙ୍କର ସବୁବେଳେ ସେଇ କ'ଣ କୌଣସି ବସ୍ତ୍ର ଘୋଡ଼ି ହେଉନଥିଲେ, ଖାଲି କୌପୁନି ଖଣ୍ଡେ ଥିଲା, ଆଉ କିଛି ନାହିଁ, ଶୀତ ହଉ ଉଷ୍ଣ ହଉ ଯାହା ହଉ ସବୁବେଳେ ସେଇ ଅବସ୍ଥାରେ ଥିଲେ। ସେଇଭଳି ଭାବରେ ମାନ ଅପମାନ ଏମିତିକି ତାଙ୍କୁ ଯେତେବେଳେ ନେଇଯାଉଥିଲେ ସେ ଯେତେବେଳେ ତାଙ୍କର ଭାଇମାନେ ତାଙ୍କ ପିତା ବହୁତ ଚେଷ୍ଟା କରି ତାଙ୍କୁ ଗାୟତ୍ରୀ ଉଚ୍ଚାରଣ କରିବା ପାଇଁ ସେ ଗାୟତ୍ରୀ ଉଚ୍ଚାରଣ କରିପାରିଲେ ନାହିଁ, ଜାଣିଛନ୍ତି ଉଚ୍ଚାରଣ କଲେ ନାହିଁ, ତେଣୁ ତାଙ୍କ ପିତା ମନଦୁଃଖରେ ମୃତ୍ୟୁବରଣ କଲେ। ପିତା ଚାଲିଗଲା ପରେ ତାଙ୍କର ଭାଇମାନେ ଯେଉଁ ଥିଲେ ସେମାନେ ସବୁ କ'ଣ କଲେ, ତାକୁ ନେଇକି ନିଜ କ୍ଷେତ୍ରରେ ଯୋଗାଇବା ପାଇଁ ରଖିଲେ, ଚାଷ କାର୍ଯ୍ୟରେ ଲଗାଇଲେ। ରାତିରେ ସେଠି ଜଗୁଆଳି ହିସାବରେ ରହିଲେ କି ପଶୁମାନେ ଆସି ଖାଇଦେବ, ଶସ୍ୟ ଖାଇଦେବେ, ସେଥିପାଇଁ ସେ ଜଗୁଆଳି ହିସାବରେ ରହିଥିଲେ। ସେହି ସମୟରେ ଗୋଟେ ଦସ୍ୟୁ ସର୍ଦ୍ଦାର ସେ ଗୋଟେ ପୁତ୍ର କାମନା ପାଇଁ ଗୋଟେ ବଳି ଦେବା ପାଇଁ ଚାହୁଁଥିଲେ, ଗୋଟେ ବଳି ଆଣିଥିଲେ, ସେ ବଳିଟା ସେ ଚାଲିଗଲା, କୌଣସି କାରଣ ପଳେଇଗଲା। ତେଣୁ ତାଙ୍କର ଦସ୍ୟୁମାନେ ସବୁ ଯାଇକି ଖୋଜି ବୁଲିଲେ କେଉଁଠି ମିଳିବ ସେ ବଳି, ଏ ପାଇଲେ ଦେଖିଲେ, ଆଙ୍କୁ ଦେଖିଲେ ବଡ଼ ହୃଷ୍ଟପୃଷ୍ଟ ରହିଛନ୍ତି, ସବୁ ଠିକ୍ ଅଛି, ଶରୀର କିଛି ଅଙ୍ଗ ହାନି ହୋଇନାହିଁ, ସବୁ ଠିକ୍ ଅଛି, ଇଏ ବଢ଼ିଆ ବଳି ହେବ ବୋଲି ଆଣିକି ତାକୁ ଆଣିଲେ। ଇଏ ଜାଣିଛନ୍ତି ମୋତେ ବଳି ଦିଆଯିବ, କିନ୍ତୁ ତାଙ୍କର କୌଣସି ଚିନ୍ତା ନାହିଁ, କୌଣସି ଚିନ୍ତା ନାହିଁ। ତେଣୁ ତାକୁ ବହୁତ ସୁନ୍ଦର ନୂତନ ବସ୍ତ୍ର ପରିଧାନ କରେଇଲେ, ତାକୁ ବହୁତ ସୁନ୍ଦର ଖାଦ୍ୟ ଦେଲେ। ଖାଦ୍ୟ ଦେଇ ସାରିଲା ପରେ ଯେତେବେଳେ ବଳି ଦେବା ପାଇଁ ବସିଛନ୍ତି, ସେହି ସମୟରେ ବେକକୁ ରଖି ସେ ଯେଉଁ ରହିଛି ବଳି ଦିଆଯିବ ସେଇଠି ତାଙ୍କୁ ବେକକୁ ରଖିକି, ଏ ଯେଉଁ ଦେବୀ ରହିଛନ୍ତି ଭଦ୍ରକାଳୀ, ତାଙ୍କର ଖଣ୍ଡା ଆଣିକି ଯେତେବେଳେ ତାଙ୍କୁ ହତ୍ୟା କରିବାକୁ ବସିଛନ୍ତି ସେ ପୂଜାରୀ, ସେହି ସମୟରେ ଭଦ୍ରକାଳୀ ବାହାରିଲେ, ସେ ଯେଉଁ ମୂର୍ତ୍ତିରୁ ଭଦ୍ରକାଳୀ ପ୍ରକଟ ହେଲେ। ତାଙ୍କର ପୂଜାରୀଙ୍କ ଠାରୁ ସେ ଖଣ୍ଡା ନେଇକି ସବୁ ତାଙ୍କର ଯେଉଁମାନେ ଭକ୍ତ ସବୁ ଅଛନ୍ତି ସେମାନେ ସବୁ ହତ୍ୟା କରିବା ପାଇଁ ବସିଲେ। ଖାଲି ହତ୍ୟା କଲେ ନାହିଁ, କ'ଣ ଭଦ୍ରକାଳୀଙ୍କ ସହିତ ଯେଉଁମାନେ ତାଙ୍କର ସବୁ ଚାମୁଣ୍ଡି ସବୁ ସବୁ ଅଛନ୍ତି ସେମାନେ ସବୁ ଆସି ତାଙ୍କୁ ସବୁ ହତ୍ୟା କରି ସେ ବଲ୍ ତାଙ୍କ ମୁଣ୍ଡରେ ସବୁ ବଲ୍ ଖେଳିଲା ବେଳେ ଖେଳିଲେ, ଅଟ୍ଟହାସ୍ୟ କରିଛନ୍ତି। ଆମର ପ୍ରଭୁପାଦ ମହାରାଜ ଗୋଟେ ବହି ରହିଛନ୍ତି ଡ୍ରାମାଟିକ୍ ଭାଗବତମ୍, ସେଥିରେ ସବୁ କେମିତି ଅଟ୍ଟହାସ୍ୟ କରିଛନ୍ତି ସେଇଟା ମଧ୍ୟ ଶୁଣାଇ ମାନେ ଶୁଣାଇ ଦିଆଯାଇଛି, ଏଭଳି ଭାବରେ ଅଟ୍ଟହାସ୍ୟ କରୁଛନ୍ତି। କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଭରତ ମହାରାଜ ଜଡ଼ ଭରତକୁ ହତ୍ୟା କରିବାକୁ ଉଦ୍ୟମ ହେଉଛି, କିନ୍ତୁ ତଥାପି ସେ କୌଣସି ଭଗବାନ ମଧ୍ୟ ପ୍ରାର୍ଥନା କରୁଛନ୍ତି, କରୁନାହାନ୍ତି ମୋତେ ରକ୍ଷା କରନ୍ତୁ ବୋଲି, କୌଣସି ପ୍ରତିକ୍ରିୟା ନାହିଁ। ଇଏ ହେଉଛି ସେହି ସ୍ତର, ଶୀତ ଉଷ୍ଣ ସୁଖ ଦୁଃଖ ତଥା ମାନ ଅପମାନ ହେଉ, କିଏ ତାଙ୍କୁ ତ କେହି ସମ୍ମାନ ଦେଉନଥିଲେ, ସମସ୍ତେ ଅପମାନ କରୁଥିଲେ, କିନ୍ତୁ ତଥାପି ସେ ସବୁ ସମାନ ଭାବରେ ଗ୍ରହଣ କରୁଥିଲେ। ମାନ ତ ପ୍ରାୟ ତାଙ୍କୁ ମିଳିନଥିଲା, ସବୁ ଖାଲି ଅପମାନ ହିଁ ମିଳୁଥିଲା। ଏମିତିକି ସେଠୁ ଯେତେବେଳେ ଆସିଲେ ଭଦ୍ରକାଳୀ ତାଙ୍କୁ ତାଙ୍କୁ ରକ୍ଷା ସୁରକ୍ଷା ପ୍ରଦାନ କଲେ, ତାପରେ ଯେତେବେଳେ ଆସିଲେ ସେତେବେଳେ ସେ ସେମିତି ରହି ନିଜ ସେଇ ଭାଇମାନଙ୍କର ଅନ୍ୟମାନଙ୍କର ଗ୍ରାମର ଗ୍ରାମବାସୀମାନଙ୍କର ସବୁ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ସେହି ସମୟରେ ଜଣେ ରାଜା ଆସିଥିଲେ, ସିନ୍ଧୁ ସୌଗର ଦେଶର ରାଜା ରଘୁବଣ ଆସିଥିଲେ, ଶିବିକାରେ ବୁହା ହୋଇକି ଯାଉଥିଲେ ସେ କପିଳଦେବଙ୍କ ଆଶ୍ରମକୁ ତତ୍ତ୍ୱ ପ୍ରାପ୍ତ ହେବା ପାଇଁ, ଭଗବତ ତତ୍ତ୍ୱ ଜିଜ୍ଞାସା କରିବା ପାଇଁ ଯାଇଥିଲେ ତାଙ୍କ ପାଖକୁ, ଭଗବାନ କପିଳଦେବଙ୍କୁ ଯିବା ପାଇଁ ଯାଉଥିଲେ। ବାଟରେ ତାଙ୍କର ଯେଉଁ ଶିବିକା ବାହାର କରି ଜଣଙ୍କର ଅସୁବିଧା ହୋଇଗଲା, ଦେହ ଖରାପ ହୋଇଗଲା, ଏହି ସମୟରେ ଆଙ୍କୁ ଦେଖିଲେ ତାଙ୍କର ଅନ୍ୟ ଯେଉଁ ଶିବିକା ତାଙ୍କର ଯେଉଁମାନେ ଅଛନ୍ତି ପାର୍ଷଦମାନେ ସବୁ ଦେଖିଲେ, ଆଙ୍କୁ ଲଗାଇଦେଲେ ସେହି ଶିବିକା ବାହାନ କାର୍ଯ୍ୟରେ। ତେଣୁ ଶିବିକା ସେ ବାହାନ କରିଚାଲିଲେ, ବହୁତ ହୃଷ୍ଟପୃଷ୍ଟ ଅଛନ୍ତି, ଶରୀର ବହୁତ ହୃଷ୍ଟପୃଷ୍ଟ ଅଛନ୍ତି, କିନ୍ତୁ ଅନ୍ୟ ଶିବିକା ବାହାନକାରୀ ଗୋଟେ ସେ ଚଲୁନାହାନ୍ତି, ଶିବିକା ବାହାନ କରୁନାହାନ୍ତି, କାହିଁକିନା ସିଏ ଭଗବାନ ପରମାତ୍ମା ସମାହିତ, ଭଗବାନଙ୍କୁ ସବୁବେଳେ ଦର୍ଶନ କରୁଛନ୍ତି ସିଏ। ତେଣୁ ଚାଲିଲା ବେଳେ କେମିତି ଚାଲିବାର ନିୟମ ରହିଛି ସେ ଜାଣିଛନ୍ତି, ଦେଖିକି ଚାଲିବ, ତଳେ କାଳେ ପଶୁପତି ଥିବେ, ଛୋଟ ଛୋଟ ପକ୍ଷୁ ମାନେ କ'ଣ ଛୋଟ ଛୋଟ କୀଟପତଙ୍ଗ ସବୁ ଥିବେ, ତେଣୁ ସେ ଦେଖିକି ଚାଲୁଥିଲେ। କିନ୍ତୁ ଏମାନେ ସବୁ ରହିଛନ୍ତି ଭଗବାନଙ୍କ ବିଷୟରେ କିଛି ଜାଣିନାହାନ୍ତି, ସେମାନେ ସବୁ ଭୁସଭୁସ ଚାଲୁଥିଲେ, ଇଏ ଚାଲିପାରୁନାହାନ୍ତି, ତେଣୁ ଶିବିକା ଠିକ୍ ଭାବରେ ଚାଲିପାରୁନାହିଁ, ଦୌଡ଼ୁଛି। ତେଣୁ ଏହିଭଳି ଭାବରେ ଯେତେବେଳେ ରାଜା ଜାଣିଲେ, ତାଙ୍କୁ ବହୁତ ଅପମାନ କଲେ, କିନ୍ତୁ ଅପମାନ କଲେ ମଧ୍ୟ ତାଙ୍କର କୌଣସି ଚିନ୍ତା ନାହିଁ, କିଛି ରିଆକ୍ସନ୍ ନାହିଁ, ସେ ସେହିଭଳିଆ ଚଲାଉଛନ୍ତି, ମାନେ ଶିବିକା ବାହାନ କରି ଚାଲୁଛନ୍ତି। କାହାକୁ କିଛି କହିନଥିଲେ, ଆଜି ପର୍ଯ୍ୟନ୍ତ କାହାକୁ କିଛି କହିନଥିଲେ, କିନ୍ତୁ ପ୍ରଥମଥର ପାଇଁ ତାଙ୍କୁ କହିଲେ, କଥା କହିଲେ, ଏଭଳି କଥା କହିଲେ, ଦୁଇ ତିନୋଟି ଶ୍ଲୋକରେ ରଘୁଗଣ ସାଙ୍ଗେ ସାଙ୍ଗେ ତଳକୁ ଡେଇଁ ପଡ଼ିଲେ, ତଳକୁ ଡେଇଁ ପଡ଼ିଲେ, ଯେଉଁ ବାହାନ ଶିବିକା ଉପରେ ବସିଥିଲେ ତଳକୁ ଡେଇଁ ପଡ଼ିଲେ, ସେ କ୍ଷମା ପ୍ରାର୍ଥନା କରିଛନ୍ତି, ଅନ୍ୟ ଶିବିକା ବାହାନ କରିକି ସାମ୍ନାରେ କ୍ଷମା ପ୍ରାର୍ଥନା କରିଛନ୍ତି, ତାଙ୍କୁ ପ୍ରଣାମ କରି ତାଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେଇଠି ସେ ତାଙ୍କୁ ତତ୍ତ୍ୱ ଉପଦେଶ ଦେଇଛନ୍ତି, ସେ କହିବେନି ଇଏ ମୋତେ ସୁବିଧା ବାହନ କରୁଥିଲେ ମୁଁ ତାକୁ ଦତ୍ତ ଉପଦେଶ ଦେବି କହିବି। ତେଣୁ ସବୁ ଅବସ୍ଥାରେ ସମାନ, ସେ ଶୀତ ଉଷ୍ଣ ସୁଖ ଦୁଃଖ ମାନ ଅପମାନ ଏଇଭଳିଆ ବହୁତ ଉଦାହରଣ ରହିଛି, ଆମେ ଗୋଟେ ଉଦାହରଣ ଦେଲେ। ତେଣୁ ଯେଉଁମାନେ ଏଇ ସ୍ତରକୁ ଯାଉ, ତିନୋଟି ଶ୍ଳୋକରେ ତାଙ୍କ ବିଷୟରେ କୁହାଯିବ ସେମାନେ କିଭଳି ସ୍ତର ପ୍ରାପ୍ତ ହୋଇଛନ୍ତି। ଏ ପ୍ରଥମେ ଏଇ ଶ୍ଳୋକରେ କୁହାଯାଉଛି ସେମାନେ ସବୁବେଳେ ପ୍ରଶାନ୍ତ ଅବସ୍ଥାରେ ଥାଆନ୍ତି, ଯେତେ ଝଡ଼ଝଞ୍ଜା ଆସିଲେ ମଧ୍ୟ ଯାହା ଅସୁବିଧା ହେଲେ ମଧ୍ୟ ସେମାନେ ବ୍ୟତିବ୍ୟସ୍ତ ହୁଅନ୍ତି ନାହିଁ, ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅସୁବିଧା ଆସି ପହଞ୍ଚୁଛି କିନ୍ତୁ ସବୁ ଅବସ୍ଥାରେ ସେ ଶାନ୍ତ ରହିଥିବେ ପ୍ରଶାନ୍ତ, କାହିଁକିନା ମନକୁ ସେମାନେ ଜିତି ଯାଇଛନ୍ତି ଗୀତାତ୍ମନ, ତେଣୁ ସେମାନେ ପ୍ରଶାନ୍ତ ଅବସ୍ଥାରେ ରହିଥିବେ, ପରମାତ୍ମାଙ୍କ ସହିତ ଯୁକ୍ତ ହୋଇଛନ୍ତି, ପରମାତ୍ମାଙ୍କୁ ସେ ଦର୍ଶନ କରୁଛନ୍ତି। ତେଣୁ ସେଇ ଅବସ୍ଥାରେ ଶୀତ ହେଉ ବା ଉଷ୍ଣ ହେଉ ସୁଖ ହେଉ ବା ଦୁଃଖ ହେଉ ମାନ ହେଉ ବା ଅପମାନ ହେଉ ସବୁ ଅବସ୍ଥାରେ ସେମାନେ ସମାନ ଅବସ୍ଥାରେ ରହିବେ, ଏ ତାଙ୍କର ଲକ୍ଷଣ। ଏ ତିନୋଟି ଶ୍ଳୋକ ବର୍ଣ୍ଣନା କରାଯିବ, ଏ ପ୍ରଥମ ଶ୍ଳୋକଟି ଯେ ଆମେ ପାଠ କଲେ ଆଜି, ଆସନ୍ତାକାଲି ପୁଣି ପର ଶ୍ଳୋକ ପାଠ କରିବା। ଏଇଭଳି ଭାବରେ ଯେଉଁମାନେ ମନକୁ ଜିତି ଯାଇଛନ୍ତି, ମନକୁ ନିଜ ଅଧୀନରେ ରଖିଛନ୍ତି, ତାଙ୍କର ଅବସ୍ଥା ଏହିଭଳି ଭାବରେ। ଏ ଧ୍ୟାନ ବିଷୟରେ ବର୍ଣ୍ଣନା କରାଯିବ, ଧ୍ୟାନ ଯୋଗ ଏଇଟା ଧ୍ୟାନ କେମିତି ହେବ ସବୁ ପ୍ରୋସେସ୍ ରହିବା ପରେ ସବୁ କହିବେ, ଭଗବାନ କହିବେ ଅର୍ଜୁନକୁ। ତେଣୁ ଏଇଭଳି ଭାବରେ ଆମେ ଏଇ ଶ୍ଳୋକଟି ଆଲୋଚନା କଲେ, ତେଣୁ ଆମ କହିବାର କିଛି ଯଦି ତ୍ରୁଟି ରହିଯାଇଛି ବା କାହାର କିଛି ସନ୍ଦେହ ରହିଛି ବା କିଛି ପ୍ରଶ୍ନ ରହିଛି ନହେଲେ ଆମେ କଥାକୁ ବିଶ୍ରାମ ଦେବା। ହଁ ଷଷ୍ଠ ଅଧ୍ୟାୟ ଚାରୋଟି ଶ୍ଳୋକ ରହିଛନ୍ତି, ଚାରୋଟି ଶ୍ଳୋକ ରହିଛନ୍ତି, ଭଗବାନ କୃତି କରିଛନ୍ତି ସେ। ହଁ ଚାରୋଟି ଶ୍ଳୋକ, ଚାରୋଟି ଶ୍ଳୋକ ସେଇଟା ସବୁଠାରୁ ଶ୍ରେଷ୍ଠ ଶ୍ଳୋକ ହେଉଛି ଯେ ଅଜାତ ପକ୍ଷା ଇବ ମାତରଂ ଖଗା ସ୍ତନ୍ୟଂ ଯଥା ବତ୍ସ ତରା କ୍ଷୁଧାର୍ତ୍ତା ପ୍ରିୟା ପ୍ରିୟବ ବିଶତଂ ବିଷନ୍ନା ମନୋରବିନ୍ଦାକ୍ଷ ଦିର୍ଦୁଖ୍ୟତା। ଆଜ୍ଞା ଷଷ୍ଠ ହେଉଛି ଷଷ୍ଠ ସ୍କନ୍ଧ ଏଗାର ଅଧ୍ୟାୟରୁ ଏଗାର ଚବିଶ, ଚବିଶରୁ ସତେଇଶ, ଏ ସାତଟି ଚାରୋଟି ଶ୍ଳୋକ ଛଅ ଏଗାର ଚବିଶରୁ ସତେଇଶ। ତେଣୁ ଏ ଏ ଶ୍ଳୋକ ଶୁଣିକରି ଇନ୍ଦ୍ର ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ସେ କହୁଛି ତୁମେ ସିଦ୍ଧ ବ୍ୟକ୍ତି, ସିଏ ଡରିଯାଉଛନ୍ତି ଯୁଦ୍ଧ କରିବା ମାନେ ବଜ୍ର ନିକ୍ଷେପ କରିବା ପାଇଁ ଚାହୁଁନାହାନ୍ତି, ଏଭଳି ଭାବରେ କଥା ହେଇଛି। ତେଣୁ ଆଙ୍କର ଅବସ୍ଥା ଦେଖି ପରୀକ୍ଷିତ ମହାରାଜ ତାଙ୍କୁ ପ୍ରଶଂସା କରୁଛନ୍ତି ଏଇଭଳି ଭାବରେ। ତେଣୁ ସୁଖଦେବ ଗୋସ୍ୱାମୀ କହିବେ ପ୍ରକୃତରେ ପୂର୍ବ ଜନ୍ମରେ ଥିଲେ ଇଏ ରାଜା ଥିଲେ, ଚିତ୍ରକେତୁ ଥିଲେ, ସେ ବହୁତ ଉନ୍ନତ ସ୍ତରକୁ ଯାଇଥିଲେ। ଚିତ୍ରକେତୁ ମାନେ ତାଙ୍କର ଗୋଟିଏ ରାଣୀ ଥିଲେ କିନ୍ତୁ ଗୋଟିଏ ପୁତ୍ର ନଥିଲେ, ତେଣୁ କେଉଁ ଋଷି ଦେବଳ ନା କେଉଁ ଋଷି ତାଙ୍କୁ ତାଙ୍କୁ ଜ୍ଞାନ ଦେଇକରି ତାଙ୍କୁ ଅଙ୍ଗିରା ଋଷି, ହଁ ଅଙ୍ଗିରା ଋଷି ତାଙ୍କୁ ମନ୍ତ୍ର ଦେଇଥିଲେ ବା ଚାରୁ ଦେଇଥିଲେ, ସେ ଚାରୁ ପ୍ରାପ୍ତ ହୋଇକି ତାଙ୍କର ଜ୍ୟେଷ୍ଠ ରାଣୀ ଯେଉଁ ରହିଥିଲେ ଜ୍ୟେଷ୍ଠ ରାଣୀ ସେ ପୁତ୍ର ପ୍ରାପ୍ତ ହେଲେ, କିନ୍ତୁ ଆଉ କୋଟିଏ ରାଣୀଙ୍କ ଭିତରେ ଆଉ ଯେଉଁ ଅନ୍ୟମାନେ ସବୁ ରହିଲେ ସେମାନେ ତାଙ୍କ ସବୁ ଈର୍ଷା ହେଲା, କାହିଁକିନା ସେ ରାଜା ସେ ରାଣୀକୁ ବହୁତ ସ୍ନେହ କଲେ, ବହୁତ ଭଲ ପାଇଲେ, ତେଣୁ ଅନ୍ୟମାନେ ରାଣୀମାନେ ସବୁ ମିଶିକରି ସେ ପିଲାକୁ ହତ୍ୟା କରିଦେଲେ, ବିଷ ଦେଇଦେଲେ। ବିଷ ଦେଇଦେଲା ପରେ ଯେତେବେଳେ ସିଏ ପୁତ୍ର ମୃତ୍ୟୁରେ ଏତେ କ୍ରନ୍ଦନ କଲେ, ପୁଣି ସେ ନାରଦମୁନିଙ୍କ ସହିତ ଆସି ପହଞ୍ଚିଗଲା ଅଙ୍ଗିରା ଋଷି, ତାଙ୍କୁ ସେଠୁ ନାରଦମୁନି ସେ ପିଲାକୁ ବଞ୍ଚାଇ ଦେଲେ, ବଞ୍ଚାଇ ଦେଇକି ଏବେ ସବୁ କଥା ସବୁ ରହିଛି। ତେଣୁ ତାପରେ ତାଙ୍କୁ ଗୋଟେ ମନ୍ତ୍ର ଦେଲେ, ଯେଉଁ ମନ୍ତ୍ର ପାଠ କରି ସେ ଭଗବାନଙ୍କୁ ଦର୍ଶନ କଲେ, ଭଗବାନ ଶଙ୍କର୍ଷଣଙ୍କୁ ଦର୍ଶନ କଲେ। ତେଣୁ ଶଙ୍କର୍ଷଣ ଦର୍ଶନ କରି ତା ପର ଶରୀରରେ ସେ ଗୋଟେ ପ୍ରାପ୍ତ ହେଲେ, କ'ଣ ଗନ୍ଧର୍ବ ଶରୀର ପ୍ରାପ୍ତ ହୋଇକରି ଭଗବାନଙ୍କର ଗୁଣଗାନ କରି ଚାଲିଲେ, ଭଗବାନ ଗୁଣଗାନ କରିକି ସବୁଆଡ଼େ ଯାଉଥିଲେ ବିମାନରେ, ସିଦ୍ଧ ଅବସ୍ଥା ପ୍ରାପ୍ତ ହୋଇଯାଇଥିଲେ। କିନ୍ତୁ ଶିବଜୀଙ୍କ ପ୍ରତି ସେ ଗୋଟେ ଉପହାସ କରିଦେଲେ, ଥଟ୍ଟା ପରିହାସ କରି, ତାଙ୍କ ଭାଇ ହେବେ ଶିବଜୀ, ତାଙ୍କର ଗୁରୁ ଭାଇ ହେବେ ଶଙ୍କର୍ଷଣ, ତାଙ୍କର ଗୁରୁ, ତେଣୁ ଇଏ ମଧ୍ୟ ଶଙ୍କର୍ଷଣଙ୍କ ଶିଷ୍ୟ ଶିବଜୀ, ତେଣୁ ଇଏ ମଧ୍ୟ ଶିଷ୍ୟ, ତେଣୁ ଗୁରୁ ଭାଇ ହିସାବରେ ସେ ତାଙ୍କୁ ଥଟ୍ଟା ପରିହାସ କରିଦେଲେ, ସେଇଟା ପାର୍ବତୀ ତାଙ୍କୁ ଅଭିଶାପ ଦେଇଦେଲେ। ତେଣୁ ସିଏ ଏଇ ବୃତ୍ରାଶ୍ର ହେଇକି ଆସିଥିଲେ, ଏକଥା ସୁଖଦେବ ସେ କହିବେ ଘରେ ପରୀକ୍ଷିତ ମହାରାଜଙ୍କୁ, ଏକଥା ସବୁ ରହିଛି ଷଷ୍ଠ ସ୍କନ୍ଧରେ ଏସବୁ ବର୍ଣ୍ଣନା କରାଯାଇଛି। जय श्रीमद् भगवद् गीता की, जय श्री प्रभुपाद महाराज की, जय श्री गुरुदेव की, सम्वेद गौर भक्तवृंद की, नितय गौर प्रमानंदे, जय श्री प्रभुपाद।